ମୁଁ ସନ୍ଧ୍ୟାରାଣୀ ସାହୁ 46 ନମ୍ବର ୱାର୍ଡ ସାହୁପର ସାହିରୁ କହୁଛି। ଆମ ସାହିରେ 10ରୁ 15 ଘର ଲୋକ ବସବାସ କରୁଛନ୍ତି, କିନ୍ତୁ 10-15 ଘର ଲୋକଙ୍କ ଭିତରେ ଗୋଟିଏ ମାତ୍ର ଲାଟ୍ରିନ୍ ରହିଛି, ଯୋଉଟା କି ଖରାପ ହେଇକିରି ଗଲାଣି। ସେ ଲାଟ୍ରିନ୍ ର ପ୍ୟାନ୍ ଫ୍ୟାନ୍ ଭାଙ୍ଗିରୁଚି ଗଲାଣି, ସାପ ସୁପା ଜନ୍ତୁ ଜୁନ୍ତା ବି ଆସିକିରି ପଶୁଛନ୍ତି, ଡର ଲାଗୁଛି ଯିବା ପାଇଁ। ଆଉ ଯଦି ତାର କିଛି ମରାମତି କରନ୍ତେ, ଆଉ ତା ସହିତ ଯଦି ଆଉ ଗୋଟେ ଶୌଚାଳୟର ବ୍ୟବସ୍ଥା ବି କରନ୍ତେ, ତାହେଲେ ଆମେ ସାହି ବାସିନ୍ଦା ଚିର ଉପକୃତ ହୁଅନ୍ତୁ।